आकाशवाणी संबलपुर आंचलिक खबर पढ़ुछन भारत गौरव दास। जुहार, पहला मुख्य खबर। दुर्बल हला सामुद्रिक झड़ दाना, आइबा 6 घंटा भितरे गभीर अवपाथि बदलिबा बोली पाणिपाग विभागर सूचना। बात्या उत्तरार स्थितिर समीक्षा कले मुख्यमंत्री, सफल मुकाबला नेकरी राज्यवासी आर विभागीय अधिकारीको जनाले धन्यवाद। आउर प्रधानमंत्री मुद्रा योजना अधीन थी दिया ऋण टंका 10 लाख रु बढ़ी करी हला 20 लाख टंका। एथर पूरा खबर। भीषण बात्या दाना दुर्बल होकरी गोटे बात्या थी बदलीछे, आइबा 6 घंटा भितरे आहुरी दुर्बल होकरी गभीर अवपात थी बदलवा बोली भुवनेश्वर आंचलिक पाणिपाग विज्ञान केन्द्र निर्देशक मनोरमा महंती कहिछन। से आहुरी कहिछन जे बात्या दानार भूईके छिंबार प्रक्रिया गलाकाल रातिनु मूल होकरी आइज पूरा शेष होइछे। एछेन बात्या उत्तर उपकूल जिलान केन्द्रीभूत होइछे। गला 6 घंटा हला बात्या दाना घंटाक 10 किलोमीटर बेगथी उत्तर उत्तर पश्चिम दिगे गति करुछे। ଭଦ୍ରକନୁ ଉତ୍ତର ପୂର୍ବ ଦିଗେ 30 କିଲୋମିଟର ଉତ୍ତର ପୂର୍ବଥି ଥିବାବେଳେ ଧାମରାନୁ ଉତ୍ତର ଉତ୍ତର ପଶ୍ଚିମ ଦିଗେ 50 କିଲୋମିଟର ଦୂରେ ବାତ୍ୟା ଦାନା ରହିଛେ। ବାତ୍ୟାର କେନ୍ଦ୍ରସ୍ଥଳନ ଏଛେନ୍ ଘଣ୍ଟାକ 80-90 କିଲୋମିଟର ବେଗଥି ପବନ ବୋହୁଛେ ବୋଲି ସେ କହିଛନ୍। ସେ ଆହୁରି କହିଛନ୍ ଯେ ବାତ୍ୟା ଦାନାର ଦୁଇଫାଲେ 2ଟା ଆଣ୍ଟି ସାଇକ୍ଲୋନ୍ ରହିଥିଲା, ହେଥିର୍ଲାଗି ବାତ୍ୟା ଦାନା ଭୂଇଁକେ ଛିମ୍ବା ଲାଗି ଡେରି ହୋଇଥିଲା। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ସାମୁଦ୍ରିକ ଝଡ଼ ଦାନା ଭିତରକନିକା ହୱାଲିଖଟି ପ୍ରକୃତି ଶିବିର ଆଉ ଧାମରା ଭିତରେ ଉତ୍ତର ଓଡ଼ିଶା ଉପକୂଳକେ ରାତି 1:30 ବଜେରୁ 3:30 ବଜେ ଭିତରେ ପାର କରିଥିଲା। ସାମୁଦ୍ରିକ ଝଡ଼ ଦାନା ଭୂଇଁକେ ଛିମ୍ବାର ସମୟଥି ଭିତରକନିକା ଆର୍ ଧାମରା ପାଖେ ସମୁଦ୍ରନ 1 ମିଟରନୁ ଉଚ୍ଚା ଲହଡ଼ା ଆସିଥିଲା। ଇ ସମୟଥି ପବନର ବେଗ ଘଣ୍ଟାକ 100-110 କିଲୋମିଟର ରହିଥିଲା। ଭିତରକନିକା ଇଲାକାନ ଲହଡ଼ା ପ୍ରବେଶ କରିଥିବା ଆମର ସମ୍ବାଦଦାତା ସୂଚନା ଦେଇଛନ୍। ଭିନ୍ ଭିନ୍ ସମୁଦ୍ର ଖଣ୍ଡି ଜିଲ୍ଲାମାନଙ୍କେ ଜବର ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ା, ଭଦ୍ରକ ଆର୍ ବାଲେଶ୍ୱର ଜିଲ୍ଲା ସାମୁଦ୍ରିକ ଝଡ଼ ଦାନାଥି ବହୁତଟେ ପ୍ରଭାବିତ ହୋଇଛେ। ଆଇବା 24 ଘଣ୍ଟା ଭିତରେ କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଯାଜପୁର, ଢେଙ୍କାନାଲ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଉ ଅନୁଗୁଳ ଜିଲ୍ଲାନ ବର୍ଷା ଲାଗି ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛେ। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକେ ଯିବାରକେ ମନା କରାଯାଇଛେ। ସେଆଡ଼େ ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କେ ପୁନରୁଦ୍ଧାର କାମ ଲାଗିଯାଇଛେ। କେତେଟା ଜାଗାନ ଗଛ ଉପୁଡ଼ି ଯାଇକରି ରାସ୍ତା ଅବରୋଧ ହୋଇଥିବା ବେଳେ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଆର୍ ଅଗ୍ନିଶମ ବାହିନୀ ତରଫରୁ ଗଛ କାଟିକରି ରାସ୍ତାକେ ସଫା କରାଯାଉଛେ। ଇନ ଜନେ ଦିଆଯାଇପାରେ ଯେ ଗଲାକାଲି ଡେରି ରାତି ତକ 5,44,888 ଜଣଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକେ ସ୍ଥାନାନ୍ତର କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟନ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଦାନାର ସ୍ଥିତି ସମୀକ୍ଷା କରିବା ସାଙ୍ଗେ ଆଗକେ କାର୍ଯ୍ୟାନୁଷ୍ଠାନ ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏ ସମୟଥି ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସାଙ୍ଗେ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ। ଏତା ଋତୁରୁ ଶୂନ୍ୟ ଜୀବନହାନୀ ଉପରେ ରାଜ୍ୟ ସରକାର ସଫଳ ହୋଇଥିବା ନେଇକରି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍। ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଦାନାର ସଫଳ ମୁକାବିଲାକେ ନେଇକରି ସବୁ ବିଭାଗକେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍। ଏତାର ସହିତ କ୍ଷୟକ୍ଷତି ଆକଳନ ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଆଜି ଦୁଇପହର ତକ୍ ଯେନ୍ ଇଲାକାମାନଙ୍କେ ଗଛ ପଡ଼ିକରି ରାସ୍ତା ବିଚ୍ଛିନ୍ନ ହୋଇଛେ ସେ ଇଲାକାମାନଙ୍କେ ରାସ୍ତା କାମ ତୁର୍ତ୍ତି କରିବାର ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ସେନ୍ତା ସଞ୍ଜବେଲ ତକ୍ ବିଦ୍ୟୁତ୍ ସେବାକେ ସ୍ୱାଭାବିକ କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରେଲ୍ ସେବା ସ୍ୱାଭାବିକ ଭୁଲ୍ ହୋଇଥିବା ବେଳେ ଭୁବନେଶ୍ୱର ଆର୍ ପୁରୀନୁ ଧାରି ସମୟଥି ରେଲ୍ ଚଳାଚଳ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେନ୍ତା ବିମାନ ଚଳାଚଳ ଆଜି ସକାଳ 9 ବଜେନୁ ମୁଲ୍ ହୋଇଛେ। ସାମୁଦ୍ରିକ ଘୂର୍ଣ୍ଣିଝଡ଼ ସମୟଥି 4,000ରୁ ଅଧିକା ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ 1600 ଛୁଆ ଜନ୍ମ ହୋଇଥିବାର ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଲ ଜଣେ ବୃଦ୍ଧାଙ୍କୁ ଖନ୍ଦେ ବୋହିକରି ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳକେ ନେବାର କାମକେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍। ସେଆଡ଼େ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସାମୁଦ୍ରିକ ଝଡ଼ ଦାନାର ସଫଳ ମୁକାବିଲା ନେଇକରି ରାଜ୍ୟବାସୀ ଆଉ ଭିନ୍ ଭିନ୍ ବିଭାଗକେ ଧନ୍ୟବାଦ ଜଣାଇଛନ୍। କ୍ଷୟକ୍ଷତିର ଆକଳନ ସହିତ 7 ଦିନ ଭିତରେ ରିପୋର୍ଟ ଦାଖଲ କରିବାରକେ ଜିଲ୍ଲାପାଳମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ସେନ୍ତା କମ୍ ଭାଙ୍ଗିଥିବା ଘରର ଜଲ୍ଦି ମରାମତି ଆର୍ ପୂରା ଭାଙ୍ଗିଥିବା ଘରକେ ପକ୍କା ଘର ମିଳିବା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତ କରିଛନ୍। ଆଇବା ମାସର 11 ତାରିଖ ଦିନ ଜଷ୍ଟିସ୍ ଖାନ୍ନା ବିଧିବଦ୍ଧ ଭାବେ ସୁପ୍ରିମକୋର୍ଟର 51 ନମ୍ବର ପ୍ରଧାନ ବିଚାରପତି ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛେ। ଇନ ଜଣାଇ ଦିଆଯାଇପାରେ ଯେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କର କାର୍ଯ୍ୟକାଳ ଆଇବା ମାସ 10 ତାରିଖ ଦିନ ଶେଷ ହେଉଛେ। ଏତାର ଆଗନୁ ପ୍ରଧାନ ବିଚାରପତିଙ୍କର ସୁପାରିଶଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ନିଯୁକ୍ତି ଦେଇଛନ୍। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏଛେନ୍ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଭାବେ କାମ କରୁଛନ୍। ଆଇବା 2025 ମେ 13 ତାରିଖ ଦିନ ସେ ଅବସର ନେବେ ବୋଲି ସୂଚନା ମିଳିଛେ। କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଦିଆଯାଉଥିବା ଋଣ ଟଙ୍କା 10 ଲକ୍ଷରୁ 20 ଲକ୍ଷ ଟଙ୍କାକେ ବଢ଼ାଯାଇଛେ। ଇଟା ଦେଶେ ନୂଆ ଉଦ୍ୟୋଗକେ ପ୍ରୋତ୍ସାହନ ଦେବା ସହିତ ଦେଶର ଆର୍ଥିକ ଅଭିବୃଦ୍ଧିଥି ଖାସ୍ ସାହାଯ୍ୟ ହେବା। ମୁଦ୍ରା ଯୋଜନାଥି ଋଣ ସୀମାକେ ବଢ଼ାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମଟି ଧନ୍ୟବାଦ ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 27 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକ ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 115 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଭିଲ୍ ଏଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଏତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେରଘାଏ ପ୍ରସାରଣ କରାଯିବା। ଭୁବନେଶ୍ୱରରେ ହେଉଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଆଇବା 28 ତାରିଖ ଦିନ ବନ୍ଦ ରହିବା। ସମ୍ଭାବ୍ୟ ବାତ୍ୟା ଦାନା ଆର୍ ଇତାରୁତୁରୁ ପୁନରୁଦ୍ଧାର କାମକେ ନଜରଥି ରଖିକରି ଅଭିଯୋଗ ପ୍ରକୋଷ୍ଠକେ ବନ୍ଦ ରଖାଯାଇଛେ। ଯେନ୍ମାନେ ଇ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଲାଗି ଅନ୍ଲାଇନ୍ଥି ପଞ୍ଜୀକରଣ କରିଥିଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କର ପରବର୍ତ୍ତୀ ଅଭିଯୋଗ ଶୁଣାଣି ଲାଗି ଫେରଘାଏ ପଞ୍ଜୀକରଣ କରିବାର ଦରକାର ନାହିଁ ପଡ଼େ। ସେମାନଙ୍କ ଲାଗି ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ସମ୍ବାଦପତ୍ର ଆର୍ ଅଲଗା ଗଣମାଧ୍ୟମ ଜରିଏ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛେ। ଭଦ୍ରକ ଜିଲ୍ଲା ଧାମରାନ ବାତ୍ୟା ଦାନା ଯିବା ଋତୁରୁ ବର୍ଷା ଆର୍ ପବନ ଲାଗି ରହିଛେ। ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ପ୍ରଭାବଥି ବନେ ଚାଷ ଜମିକେ ପାନି ମାଡ଼ିଯାଇଛେ। ଏତାର ସହିତ ରାସ୍ତାନ ବିଜୁଳି ଖମ୍ବା ଆର୍ ବଡ଼ବଡ଼ ଗଛ ପଡ଼ିଥିବାର ବାବଦେ ଆମର ସମ୍ବାଦଦାତା ସୂଚନା ଦେଇଛନ୍। ଧାମରାର ଭିନ୍ ଭିନ୍ ଜାଗାକେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଜିଲ୍ଲାପାଳ ଦିଲୀପ ରାଉତରାୟ ଆର୍ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ଶାସନ ସଚିବ ତ୍ରିଲୋଚନ ମାଝି ଯାଇକରି ସ୍ଥିତି ସମୀକ୍ଷା କରିଛନ୍। ସେଆଡ଼େ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଭିତରକନିକା ଜାତୀୟ ଉଦ୍ୟାନ ପାଖର ଡାଙ୍ଗମାଲନୁ ତାଲଚୁଆ ଭିତରେ ବାତ୍ୟା ଦାନାର ପ୍ରଭାବଥି ବହୁତେ ଗଛ ପଡ଼ିକରି ରାସ୍ତା ଅବରୋଧ ହୋଇଛେ। ଏନ୍ଡିଆର୍ଏଫ୍ ଆର୍ ଓଡ୍ରାଫ୍ ଦଳ ଗଛମାନଙ୍କୁ କାଟିକରି ରାସ୍ତା ସଫେଇ କରୁଛନ୍। ବାତ୍ୟା ଦାନା ଲାଗି ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା ଆର୍ ଜଗତସିଂହପୁର ଜିଲ୍ଲାର ବୈଦ୍ୟୁତିକ ଭିତ୍ତିଭୂମି ବହୁତେ ପ୍ରଭାବିତ ହୋଇଥିବା ଜାଗାମାନଙ୍କେ ବିଦ୍ୟୁତ୍ କର୍ମଚାରୀମାନେ ଯାଇକରି ଆଜି ଦ୍ୱିପହର 2 ବଜେ ତକ 10 ଲକ୍ଷ ଘରକେ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ ହୋଇପାରିଛେ। ଆଜି ରାତି ତକ ସବୁ ଘରକେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାରକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପୁନରୁଦ୍ଧାର ଜାଗାନ ଉପସ୍ଥିତ ରହିକରି ରାତି ତକ ସବୁ କାମ ସାରବାରକେ କର୍ମଚାରୀ ଆଉ ସାଧାରଣ ଲୋକର ମନୋବଳ ବଢ଼ାଉଛନ୍। ସମ୍ବଲପୁର ସଦର ଥାନା ଅଧୀନ ଜୟନ୍ତପୁରର ଗୋଟିଏ ପେଟ୍ରୋଲ ପମ୍ପ ପାଖେ ସଡ଼କ ଦୁର୍ଘଟଣାଟି ଝନକର ଜୀବନ ଯାଇଛେ। ଆଜି ସକାଳ 10 ବଜେ ଜଣେ ଲୋକ ପଟୁଆ ବାହାଲକେ ଯାଉଥିବା ବେଳେ ଜୟନ୍ତପୁର ପାଖ ରାସ୍ତାନ ଗୋଟିଏ ଅଜଣା ଟ୍ରକ୍ ତାକୁ ଧକ୍କା ଦେଇକରି ପଳାଇଥିଲା। ଘଟଣା ଜାଗାନ ହିଁ ତାଙ୍କର ଜୀବନ ଯାଇଥିଲା। ପୁଲିସ ଘଟଣା ଜାଗାନ ପହଞ୍ଚିକରି ମୃତଦେହକେ ଜବତ କରିକରି ମେଡିକାଲକେ ନେଇଛେ। ସମ୍ବଲପୁର ଜିଲ୍ଲା ବର୍ଷିଆନ କ୍ରୀଡ଼ା ସଂଘ ତରଫରୁ ସିଂପାଲି କିଷାନ କ୍ଲବ ଫୁଟବଲ ପଡ଼ିଆରେ ଚାଲିଥିବା 25 ନମ୍ବର ସୈରେନ୍ଦ୍ରୀ ନାୟକ ଟ୍ରଫି ହାଇସ୍କୁଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଖେଳିଥି ବୁର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ 3-0 ଗୋଲ୍ଥି କାଇଁସିର ହାଇସ୍କୁଲ ଦଳକେ ହରାଇଛେ। ଆଉ ଗୋଟିଏ ଖେଳିଥି ବିକାଶ କନ୍ସେପ୍ଟ ସ୍କୁଲ 4-1 ଗୋଲ୍ଥି ଧନକୋଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟକେ ହରାଇଥିଲା। ଏହି ଦୁଇ ଦଳ କ୍ୱାର୍ଟର ଫାଇନାଲ୍ଥି ପହଞ୍ଚିଛନ୍। ଏହି ଟୁର୍ଣ୍ଣାମେଣ୍ଟ ଆଇବା 29 ତାରିଖ ତକ ଚାଲ୍ବା। ରାଇଜେ ହାଇସ୍କୁଲ ସ୍ତରଥି 6025 ଲିଫ୍ ଟ୍ରେନିଂ ରିଜର୍ଭ ଏଲ୍ଟିଆର୍ ଶିକ୍ଷକ ନିଯୁକ୍ତି ହେବେ। ଏ ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ ତୟାରୀ ମୂଲ ହୋଇଛେ। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ତରଫରୁ ଏ ନିଯୁକ୍ତି ପ୍ରକ୍ରିୟା କରାଯିବା। ଏଥିଲାଗି ଗଲାକାଏଲ ଓଏସ୍ଏସ୍ସି ତରଫରୁ ବିଜ୍ଞପ୍ତି ବାହାରିଛେ। ବିଜ୍ଞପ୍ତି ଅନୁସାରେ ଟିଜିଟି କଳା, ବିଜ୍ଞାନ, ପିସିଏମ୍, ଟିଜିଟି ସିବିଜେଡ୍, ହିନ୍ଦୀ ଶିକ୍ଷକ, ସଂସ୍କୃତ ଶିକ୍ଷକ, ତେଲୁଗୁ ଶିକ୍ଷକ ଆଉ ଉର୍ଦ୍ଦୁ ଶିକ୍ଷକ ନିଯୁକ୍ତ କରାଯିବା। ଏହି ଶିକ୍ଷକମାନେ ଗ୍ରୁପ୍ ବି ସର୍ଭିସ୍ ଅଧୀନରେ କାମ କରିବାରକେ ଥିବାର ବେଳେ ଲେଭେଲ୍ ଲ ଅନୁସାରେ 35,400 ଟଙ୍କା ମୂଳ ଦରମା ଦିଆଯିବା। ଆଇବା 30 ତାରିଖରୁ ଏହି ପଦବୀ ଲାଗି ପଞ୍ଜୀକରଣ ମୂଲ ହୋଇକରି 29 ତାରିଖ ତକ ଚାଲ୍ବା। ଦୁର୍ବଳ ହେଲା ସାମୁଦ୍ରିକ ଝଡ଼ ଦାନା, ଆଇବା 6 ଘଣ୍ଟା ଭିତରେ ଗଭୀର ଅବପାତ ବଦଳିବା ବୋଲି ପାଣିପାଗ ବିଭାଗର ସୂଚନା। ବାତ୍ୟା ଉତ୍ତର ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସଫଲ ମୁକାବିଲା ନେଇକରି ରାଜ୍ୟବାସୀ ଆର୍ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ଧନ୍ୟବାଦ। ଆଉ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଦିଆଯାଉଥିବା ଋଣ ଟଙ୍କା 10 ଲକ୍ଷରୁ ବଢ଼ିକରି ହେଲା 20 ଲକ୍ଷ ଟଙ୍କା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।